ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନର ଆଜି ଗୋଟିଏ ଖାସ ସମାରୋହଟି ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର 2025 ପ୍ରଦାନ କରିବେ। ବିଜ୍ଞାନ କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି 24 ଜଣଙ୍କୁ 4ଟା ବର୍ଗଟି ପୁରସ୍କାର ଦିଆଯିବା। ସେଥିର୍ ଭିତରେ ପ୍ରଫେସର ଜୟନ୍ତ ବିଷ୍ଣୁ ନର୍ଲିକାଙ୍କୁ ମରଣୋତ୍ତର ବିଜ୍ଞାନ ରତ୍ନ ପୁରସ୍କାର ଦିଆଯିବା। 8 ଜଣ ବୈଜ୍ଞାନିକଙ୍କୁ ବିଜ୍ଞାନଶ୍ରୀ, 14 ଜଣ ଯୁବ ବୈଜ୍ଞାନିକଙ୍କୁ ବିଜ୍ଞାନ ଯୁବା ପୁରସ୍କାର ଦିଆଯିବା। କୃଷି ବିଜ୍ଞାନ କ୍ଷେତ୍ରଟି ପ୍ରଶଂସନୀୟ ଅବଦାନ ଲାଗି ସିଏସ୍ଆଇଆର୍ର ଟିମ୍ ଅରୋମା ମିଶନକେ ବିଜ୍ଞାନ ଟିମ୍ ପୁରସ୍କାର ମିଳିବା। କେନ୍ଦ୍ର ସରକାରଙ୍କ ତରଫରୁ ଅକ୍ଟୋବର 26 ତାରିଖ ଦିନ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର 2025 ଘୋଷଣା କରାଯାଇଥିଲା। ରାଜ୍ୟ ସରକାର ମୋଟ 428 ନୂଆ ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ସେବାତି ଯୋଡ଼ବାର୍କେ ଯାଉଛନ୍। ସେଥିର୍ ଭିତରୁ ପହିଲା ଖେପେ 150 ଆମ୍ବୁଲାନ୍ସକେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଗୋଟିଏ ଖାସ ସମାରୋହଟି ଆମ୍ବୁଲାନ୍ସର ଉଦ୍ଘାଟନ କରାଯିବା। ସମାରୋହଟି ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଉ ଅଲଗାମାନେ ଉପସ୍ଥିତ ରହିବେ। ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାର ଲାଗି ଏକ ଭାରତ ଶ୍ରେଷ୍ଠ ଭାରତର ଆତ୍ମା ଜରୁରୀ ଆଏ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍। ସମ୍ବଲପୁରର ଗଲାକାଲ ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେଇକରି ବାଚସ୍ପତି ଶ୍ରୀ ବିର୍ଲା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ବହୁତ ପ୍ରଶଂସା କରିକି କହିଛନ୍। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି ସମ୍ବଲପୁରର ସାଂସ୍କୃତିକ ବିବିଧତା ଆଉ ବିକାଶ ବାବଦେ କହିଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଯୋଗ ଦେଇକରି ସମ୍ବଲପୁର ମାଇଟ୍କେ ଆସିକରି ସମଲିଙ୍କର ଦର୍ଶନ କରିବାଟା ସୌଭାଗ୍ୟର କଥା ବୋଲି କହିଛନ୍। ଏ ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଉ ଅଲଗାମାନେ ଉପସ୍ଥିତ ଥିଲେ। ରାଜ୍ୟ 24 ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଆଉ 5 ପୌର ପରିଷଦ ଲାଗି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ 14 ଜିଲ୍ଲାର 24 ନୂଆ ଏନ୍ଏସି ଗଠନ କରାଯିବା। ଇତାର ସହିତ 3 ଜିଲ୍ଲାର 5 ପୌର ପରିଷଦ ଗଠନ ଲାଗି ନିଷ୍ପତ୍ତି ନିଆଯାଇଛି। ବରଗଡ଼ ଜିଲ୍ଲାର ସୋହେଲା, କଳାହାଣ୍ଡି ଜିଲ୍ଲାର ନର୍ଲା, ଜୟପାଟନା, ସମ୍ବଲପୁର ଜିଲ୍ଲାର ବାମରା, ରେଙ୍ଗାଲି ଆଉ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରକେ ନୂଆ ଏନ୍ଏସି କରିବା ଲାଗି ଘୋଷଣା କରାଯାଇଛି। ସେନ୍ତା ମ୍ୟୁନିସିପାଲିଟି ଲାଗି ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ର ନାଁ ଘୋଷଣା କରାଯାଇଛି। ବିଜ୍ଞପ୍ତି ଉତ୍ରୁ ଭିନ୍ ଭିନ୍ ପଦପଦବୀ ମଞ୍ଜୁର କରାଯିବାର ସହିତ ଜମି ଅଧିଗ୍ରହଣ କରାଯିବା। ଓଡ଼ିଶା ଜଳଯୋଗାଣ ଆଉ ସ୍ୱେରେଜ୍ ପରିସରର 27 ବୋର୍ଡ ବୈଠକ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଲାକାଲି ହୋଇଯାଇଛି। ବୈଠକଟି 24 ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ପ୍ରଶାସନିକ, ଆର୍ଥିକ ଆଉ ପ୍ରଯୁକ୍ତି ଭିତ୍ତିକ ବିଷୟ ଉପରେ ଆଲୋଚନା କରାଯାଇକରି ନିଷ୍ପତ୍ତି ନିଆଯାଇଥିଲା। ବୈଠକଟି ଦୈନିକ ଶ୍ରମିକ ରୋଲ୍ କର୍ମଚାରୀମାନଙ୍କର ଖାସ୍ ପ୍ରୋହାହନ ରାଶି 200 ବଢ଼ାଯାଇଛି। ବୋର୍ଡର ଭିନ୍ ଭିନ୍ ପରୀକ୍ଷା ଲାଗି ଗୋଟିଏ କମିଟି ଗଠନ କରାଯିବା ବୋଲି ବୈଠକଟି ଧାରିଜ କରାଯାଇଛି। ଭୁବନେଶ୍ୱରର ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ବେଲ୍କେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ଲାଗି ଗଲାକାଲି ଗୋଟିଏ ବୈଠକ ହୋଇଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ପ୍ରଜ୍ଞାପନ ମେଢ଼ ଜରିଏ ଭିନ୍ ଭିନ୍ ବିଭାଗର ସଫଳତାର କାହାଣୀ ଆଉ ଯୋଜନାମାନଙ୍କର ବାବଦେ ପ୍ରଦର୍ଶନ କରବାରକେ ଜୋର୍ ଦିଆଯାଇଥିଲା। ଦେଶର ବିକାଶଟି କୃଷକମାନଙ୍କର ଅବଦାନକେ ସମ୍ମାନ ଜନାଇକରି ଆଜି ସାରା ଦେଶରେ ଜାତୀୟ କୃଷକ ଦିବସ ପାଳନ କରାଯାଉଛି। ଦେଶର ଆଗର ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମଦିନ ଅବସରରେ ଫି ବଛର 23 ତାରିଖ ଦିନ ଜାତୀୟ କୃଷି ଦିବସ ପାଳନ କରାଯାଉଛି। କୃଷି ଓ କୃଷକମାନଙ୍କର କଲ୍ୟାଣ ଦିଗେ ତାଙ୍କର ଅବଦାନକେ ସୁର୍ତା କରିବାର ଲାଗି ଏହି ଦିବସ ପାଳନ କରାଯାଉଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବାଘମୁଣ୍ଡାନ ଶିଳ୍ପ ତାଲିମ କେନ୍ଦ୍ର ସ୍ଥାପନା ଲାଗି ଭିତ୍ତିପ୍ରସ୍ତର କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। 19 ଖର୍ଚ୍ଚାଥି 10 ଜାଗାନ ଏହି କେନ୍ଦ୍ର ସ୍ଥାପନା ହେବା 16 ଟ୍ରେଡ୍କେ ନେଇକରି 2027 ଶିଳ୍ପ ତାଲିମ କେନ୍ଦ୍ର କାର୍ଯ୍ୟକ୍ଷମ ହେବା। ପାଣିପାଗ, ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା ହପ୍ତେ ତକ ପାଗ ଏନ୍ତା ରହିବା। ଆଇବ 24 ଭିତରେ ଘନା କୁହୁଡ଼ି ହେବାକେ ନେଇକରି ସୁବର୍ଣ୍ଣପୁର, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆଉ କନ୍ଧମାଳ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସମ୍ବଲପୁର ସହିତ 12 ଜିଲ୍ଲାର ହାଲ୍କାନୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।